ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ। କେନ୍ଦ୍ର ସରକାରଙ୍କର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାଟି ଏପ୍ତକ 11 କୋଟିରୁ ଅଧିକା ଚାଷୀଙ୍କର ବ୍ୟାଙ୍କ ଖାତାକେ 3 ଲକ୍ଷ କୋଟିରୁ ଅଧିକା ଟଙ୍କା ଦିଆଯାଇଛି। ଏହି ଯୋଜନାଟି ଚାଷୀ ପରିବାରକେ ଫି ବଛର 3 କିସ୍ତିଟି 6,000 ଟଙ୍କା ଦିଆଯାଉଛି। ଏଇଟା ପୃଥିବୀର ସବୁଠାରୁ ବଡ଼ ଡିବିଟି ଯୋଜନା ବୋଲି କୁହାଯାଉଛି। ଏହି ଯୋଜନା ଜରିଏ 85% ଅଧିକା ଛୋଟ ଆଉ ନାମମାତ୍ର ଚାଷୀ ଲାଭ ପାଉଛନ୍। ସେନ୍ତା 3 କୋଟିରୁ ଅଧିକା ମହିଳା ହିତାଧିକାରୀ ଏହି ଯୋଜନାଟି ସାମିଲ ହୋଇଛନ୍। ହିତାଧିକାରୀମାନଙ୍କର ସମସ୍ୟା ଦୂର କରବାର ଲାଗି ସରକାରଙ୍କ ତରଫ ଗୋଟିଏ ନିଃଶୁଳ୍କ ସାହାଯ୍ୟ ନମ୍ଘର 1800115566 ଜାରି କରାଯାଇଛି। ଏହି ଯୋଜନାଟି ସାମିଲ ହେବା ଲାଗି ଯୋଗ୍ୟ ଚାଷୀମାନେ ପିଏମ୍ କିଷାନ ପୋର୍ଟାଲଟି ଅନ୍ଲାଇନ୍ ଦରଖାସ୍ତ ଆବେଦନ କରିପାରିବେ। ଏହି ପଞ୍ଜୀକରଣ ସୁବିଧା ଦେଶର 4 ଲକ୍ଷରୁ ଅଧିକ ଜନସେବା କେନ୍ଦ୍ରନ ମିଳୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉତ୍ତରାଖଣ୍ଡ ସରକାରଙ୍କର ଏକକ ନାଗରିକ ସଂହିତା ୟୁସିସି ବାବଦ ବିଧେୟକକେ ଗଲାକାଲି ଅନୁମୋଦନ କରିଛନ୍। ଗଲା ଫେବୃଆରୀ 7 ତାରିଖ ଉତ୍ତରାଖଣ୍ଡ ବିଧାନସଭାଟି ଏହି ବିଧେୟକ ଗୃହୀତ ହୋଇଥିଲା। ଏତକେ ବିବାହ ଛାଡ଼ପତ୍ର ଉତ୍ତରାଧିକାର ଜମିବାଡ଼ି ବାଗେର ବିବାଦ କ୍ଷେତ୍ରନ ସବୁ ସମ୍ପ୍ରଦାୟ ଲାଗି ଗୋଟେ ପ୍ରକାରର ଆଇନ ଲାଗୁ ହେବା। ଇନ ଜନେ ଦିଆଯାଇପାରେ ଯେ ଦେଶର ପହିଲା ରାଜ୍ୟ ଭାବେ ଉତ୍ତରାଖଣ୍ଡ ଏକକ ନାଗରିକ ସଂହିତା ୟୁସିସି ଲାଗୁ ହୋଇଛି। ଭାରତୀୟ ଜନତା ପାର୍ଟି ଏବା ସାଧାରଣ ନିର୍ବାଚନ ଲାଗି 2 ନମ୍ବର କ୍ଷେପ ପ୍ରାର୍ଥୀ ତାଲିକା ଜାରି କରିଛି। ଏହି ତାଲିକାଟି ଲୋକସଭା ଆସନ ଲାଗି 72 ଜଣଙ୍କର ନାଁ ରହିଛି। ତାଲିକା ଅନୁସାରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ହିମାଚଳ ପ୍ରଦେଶର ହମିରପୁର ଲୋକସଭା ଆସନରୁ ଲଢ଼ବେ। ସେନ୍ତା କେନ୍ଦ୍ର ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ନାଗପୁର ଲୋକସଭା ଆସନ ଆଉ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ମୁମ୍ବାଇ ଉତ୍ତର ଲୋକସଭା ଆସନରୁ ଲଢ଼ବେ ବୋଲି ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ କ୍ରୀଡ଼ା ଭିତ୍ତିଭୂମିକେ ବରକସ କରିବା ଲାଗି 12 ଜିଲ୍ଲାର 26 ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ୍ ଆଉ ଜୟପୁରଠାରେ ସମନ୍ୱିତ ସ୍ୱୋର୍ଟସ୍ କମ୍ପ୍ଲେକ୍ସକେ ଉଦ୍ଘାଟନ କରିଛନ୍। ଜୟପୁର ସମନ୍ୱିତ ସ୍ୱୋର୍ଟସ୍ କମ୍ପ୍ଲେକ୍ସର ପ୍ରାକୃତିକ ଫୁଟବଲ ପଡ଼ିଆ ସିନ୍ଥେଟିକ୍ ଏଥଲେଟିକ୍ ଟ୍ରାକ୍ ଜିମ୍ନାଷ୍ଟିକ୍ ସେଣ୍ଟର ସୁଇମିଂ ପୁଲ୍ ବାସ୍କେଟ୍ବଲ୍ ଆଉ ଓପନ୍ ଟେନିସ୍ କୋର୍ଟ ଆଉ ଦର୍ଶକ ଗ୍ୟାଲେରୀ ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଲାକାଲି ରାଜ୍ୟ 29 ନୂଆ ଥାନା ଫାଣ୍ଡି ଆଉ ଏସ୍ଡିପିଓ କୋଠାକେ ଆଭାସୀ ଜରିଏ ଉଦ୍ଘାଟନ କରିଛନ୍। 53 କୋଟିରୁ ଅଧିକ ଟଙ୍କାର ବିନିଯୁକ୍ତି ହୋଇଥିବା ଏହି ପ୍ରକଳ୍ପ ନିରାପଦ ଆଉ ନାଗରିକ କୈନ୍ଦ୍ରିକ ଦିଗେ ଗୋଟିଏ ବଳିଷ୍ଠ ପଦକ୍ଷେପ ହେବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ସେ କହିଛନ୍ତି ଯେ ଏହି ଭିତ୍ତିଭୂମି ଆର୍ ବୈଷୟିକ ସୁବିଧାଟି ରାଜ୍ୟ ପୁଲିସ୍ ଅଧିକ ବୃତ୍ତିଗତ ଦକ୍ଷତା ନେଇକରି ଲୋକଙ୍କୁ ସେବା ଯୋଗାଇଦେବା। ଭୁବନେଶ୍ୱର ବଲାଙ୍ଗୀର ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ୍ ଟ୍ରେନ୍କେ ଦୁହିଆଡୁ ସୋନପୁର ତକ୍ ସମ୍ପ୍ରସାରଣ କରାଯାଇଛି। ଆଜି ଦିନର 1 ବଜେ ଇଣ୍ଟରସିଟି ଏକ୍ସପ୍ରେସ୍ ସୋନପୁରନୁ ଯାତ୍ରା ମୁଲ କରିକରି ରାତି 9:45 ଭୁବନେଶ୍ୱରନ ପହଞ୍ଚବା। ସେନ୍ତା ଏବାକାଲି ଭୁବନେଶ୍ୱରନୁ ଏ ଟ୍ରେନ୍ ସୋନପୁରକେ ଆସବା। ସୂଚନା ଅନୁସାରେ ଭୁବନେଶ୍ୱର ଆର୍ ବଲାଙ୍ଗୀର ଭିତରେ ଏ ଟ୍ରେନ୍ର ରହିବାର ସମୟ ନାଇଁ ବଦଲି। ବଲାଙ୍ଗୀର ଆର୍ ସୋନପୁର ଭିତରେ ଏ ଟ୍ରେନ୍ ବିଚୁପାଲି ଝାରତର୍ଭା ଆର୍ ନରସିଂହଗଡ଼ ଷ୍ଟେସନର ରହିବା ବୋଲି ପୂର୍ବତଟ ରେଲବାଇ ତରଫରୁ କୁହାଯାଇଛି। ରାଜ୍ୟର କୃଷି ଆଉ ଉଦ୍ଭିଦଜାତ ଦ୍ରବ୍ୟ ଫଲ ଆଉ ପନିପରିବା ବିଦେଶକେ ରପ୍ତାନୀ କରବାରକେ କୃଷି ଆଉ କୃଷକ ସଶକ୍ତିକରଣ ବିଭାଗ ଆଉ କୃଷି ଆଉ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ତରଫରୁ ବ୍ୟବସ୍ଥା କରାଯାଇଛି। ଆମଦାନୀ ଆବଶ୍ୟକତା ଅନୁସାରେ କୀଟମୁକ୍ତ କୃଷିଜାତ ଦ୍ରବ୍ୟର ବାଣିଜ୍ୟକେ ଅଧିକା ସହଜ କରବାର ଲାଗି ଫାଇଟୋ ସେନିଟେରୀ ପ୍ରମାଣପତ୍ର ବ୍ୟବସ୍ଥା କରବାର ଲାଗି ପଦକ୍ଷେପ ନିଆଯାଉଛି। ସେନ୍ତା ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ତରଫରୁ ବିଦେଶକେ ରପ୍ତାନୀ ହେଉଥିବା ଉଦ୍ୟାନ କୃଷି ପରୀକ୍ଷଣ ଯାଞ୍ଚ ଆଉ ଆବଶ୍ୟକ ବିଶୋଧନ ପରୀକ୍ଷା ବାବଦ ଜ୍ଞାନ କୌଶଳ ଜାଣିବାର ଲାଗି ଅଧିକାରୀମାନେ ତାଲିମ ନେଉଛନ୍। ଦେବଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷନ ଗଲାକାଲି ପ୍ରାର୍ଥୀମାନଙ୍କର ଖର୍ଚ୍ଚା ତଦାରଖ ବାବଦେ ଦିନିକିଆ ତାଲିମ ଶିବିର ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ତାଲିମ ଶିବିରଟି ଅଧ୍ୟକ୍ଷତା କରିକରି ନିର୍ବାଚନକେ ସ୍ୱଚ୍ଛ ଅବାଧ ଆଉ ଶାନ୍ତିପୂର୍ଣ୍ଣ ପରିଚାଳନା କରିବା ଲାଗି ପ୍ରଶାସନିକ ଆଉ ପୁଲିସ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ନିର୍ବାଚନ ଆଚରଣବିଧି ଉତାରୁ ବେଆଇନ ଅର୍ଥ କାରବାର ରୋକବାର ଲାଗି ଶିବିରଟି ତାଲିମ ଦିଆଯାଇଥିଲା। ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ତମାଖୁ ନିୟନ୍ତ୍ରଣ ସମନ୍ୱୟ କମିଟି ବୈଠକ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିଶ୍ୱମୋହନ ମିଶ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ଜିଲ୍ଲାର ତମାଖୁ ନିୟନ୍ତ୍ରଣ କରିବା ଲାଗି ନିଆଯାଇଥିବା ପଦକ୍ଷେପ ବାବଦେ ଆଲୋଚନା କରାଯାଇଥିଲା। ଶିକ୍ଷାନୁଷ୍ଠାନ ପାଖେ ଦୋକାନମାନଙ୍କୁ ଯେନ୍ତା ତମାଖୁ ବିକ୍ରି ନାହିଁ ହୁଏ ସେ ବାବଦେ ବିଭାଗୀୟ ଅଧିକାରୀମାନେ ଧ୍ୟାନ ଦେବାରକେ ଡାକ୍ତର ମିଶ୍ର ପରାମର୍ଶ ଦେଇଥିଲେ। ରାତି 7:02 ଜୁହାର।